ఆకాశవాణి. సంబద పొడుచుంది శుభేందు కుమార్ పండా. ముఖ్య సంబద. ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଫିଜି ପ୍ରତିପକ୍ଷ ସିଟେନି ରାବୁକାଙ୍କ ସହ ସାକ୍ଷାତ ଆଲୋଚନା କରିବେ. ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. 5,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ. 2047 ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ 5ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଆଶା ରଖିଛି କହିଲେ କ୍ରୀଡ଼ାମନ୍ତ୍ରୀ. ଦେଶ ବର୍ତ୍ତମାନ ସାଂସ୍କୃତିକ ପୁନଃଜାଗରଣର ଏକ ପର୍ଯ୍ୟାୟ ଦେଇ ଗତି କରୁଛି କହିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ. ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରୁଷ ୟୁକ୍ରେନ୍ ଶାନ୍ତି ପ୍ରକ୍ରିୟା ପ୍ରସଙ୍ଗରେ ୟୁରୋପୀୟ ନେତାମାନଙ୍କ ସହ ଟେଲିଫୋନ୍ରେ କଲେ କଥାବାର୍ତ୍ତା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ତାଙ୍କର ଫିଜି ପ୍ରତିପକ୍ଷ ସିଟେନି ରାବୁକାଙ୍କ ସହ ଆଲୋଚନା କରିବେ. ଫିଜି ପ୍ରଧାନମନ୍ତ୍ରୀ ଗତକାଲି ସକାଳେ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଶ୍ରୀ ରାବୁକାଙ୍କୁ ବିମାନ ବନ୍ଦରରେ ଶିକ୍ଷା ଏବଂ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ସ୍ୱାଗତ କରିଛନ୍ତି. ତାଙ୍କ ସହିତ ତାଙ୍କ ପତ୍ନୀ ସୁଲୁଏତି ରାବୁକା ମଧ୍ୟ ଅଛନ୍ତି. ପ୍ରତିନିଧି ଦଳରେ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସେବା ମନ୍ତ୍ରୀ ରାତୁ ଆଟୋନିଓ ଲାଲାବାଲାଭୁ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି. କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଗତ ସନ୍ଧ୍ୟାରେ ଗସ୍ତରେ ଆସିଥିବା ପ୍ରତିନିଧି ଦଳର ସଦସ୍ୟଙ୍କୁ ଭେଟିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପ୍ରଧାନମନ୍ତ୍ରୀ ରାବୁକାଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ. ନୂଆଦିଲ୍ଲୀ ଗସ୍ତ ସମୟରେ ଫିଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ. ଏହି ଗସ୍ତ ଭାରତ ଏବଂ ଫିଜି ମଧ୍ୟରେ ଦୀର୍ଘସ୍ଥାୟୀ ସମ୍ପର୍କକୁ ପ୍ରଦର୍ଶନ କରୁଛି. ଏହା ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଉଭୟ ଦେଶର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ଶ୍ରୀ ମୋଦି ଅହମ୍ମଦାବାଦଠାରେ 5,400 କୋଟି ଟଙ୍କାର ନିର୍ମିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାପରେ ଶ୍ରୀ ମୋଦି ଏକ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହନ୍ସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ପ୍ରକଳ୍ପର ଉଦ୍ଘାଟନ କରିବେ। 100ଟି ଦେଶକୁ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ରପ୍ତାନୀ ପ୍ରକ୍ରିୟାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ କାଳରେ 1,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନେକ ରେଳ ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଶ୍ରୀ ମୋଦି ବିରମଗାମ ଖୁଦଦ ରାମପୁରା ସମ୍ପ୍ରସାରିତ ରାସ୍ତାର ଉଦ୍ଘାଟନ କରିବେ। ସେ ମଧ୍ୟ ଅହମ୍ମଦାବାଦ ମେହସାଣା ପାଲନପୁରର 6 ଲେନ୍ ବିଶିଷ୍ଟ ଭୂତଳ ରାସ୍ତାର ଶିଳାନ୍ୟାସ କରିବା ସହ ଅହମ୍ମଦାବାଦ ବିରମଗାମ ରାସ୍ତାର ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଦେଶର ସ୍ୱାଧୀନତାର ଶତବାର୍ଷିକୀ 2047 ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ 5ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଆଶା ରଖିଛି। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ ଭାର ଉତ୍ତୋଳନ ଚାମ୍ପିୟନସିପ୍ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କ୍ରୀଡ଼ା କ୍ଷେତ୍ରରେ ବହୁ ସଫଳତା ହାସଲ କରିଛି ଏବଂ ଏହି କ୍ଷେତ୍ରରେ ଅନେକ ସଂସ୍କାର ପ୍ରଚଳନ କରାଯାଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆଗାମୀ 10 ବର୍ଷ ମଧ୍ୟରେ ଦେଶକୁ ବିଶ୍ୱର ଶ୍ରେଷ୍ଠ 10ଟି ମଧ୍ୟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେ 2036 ଅଲମ୍ପିକ୍ ପାଇଁ ବିଡ୍ କରିଛୁ। 2047 ଆମେ ଆମର ସ୍ୱାଧୀନତାର 100 ବର୍ଷ ପାଳନ କରିବୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ସେତେବେଳକୁ ବିଶ୍ୱର ଶ୍ରେଷ୍ଠ 5ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଦେଶରେ ଏକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଏବଂ ସରକାର ଏ ଦିଗରେ ପ୍ରତିବଦ୍ଧତା ଦେଖାଇଛନ୍ତି। ସେ କହିଛନ୍ତି ଗତ ସଂସଦ ଅଧିବେଶନରେ ସରକାର କ୍ରୀଡ଼ା ଶାସନ ବିଲ୍ ଆଗତ କରିଥିଲେ, ଯାହା ଏକ କ୍ରୀଡ଼ାବିତ୍ କେନ୍ଦ୍ରିକ ବିଲ୍। ଏହି ବିଲ୍ ଜାତୀୟ କ୍ରୀଡ଼ା ମହାସଂଘରେ ମହିଳା ପ୍ରତିନିଧିତ୍ୱକୁ ଗୁରୁତ୍ୱ ପ୍ରଦାନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶେଖାବତ କହିଛନ୍ତି, ଦେଶ ବର୍ତ୍ତମାନ ସାଂସ୍କୃତିକ ପୁନଃଜାଗରଣର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶେଖାବତ କହିଛନ୍ତି, ଏହି ପରିବର୍ତ୍ତନ ସମୟରେ ଦେଶବାସୀ ଭାରତର ସଂସ୍କୃତି ଏବଂ ଏହାର ସାଂସ୍କୃତିକ ମୂଲ୍ୟବୋଧକୁ ସଂରକ୍ଷଣ କରିବା ପାଇଁ ସଂକଳ୍ପ ନେବା ଉଚିତ। ମନ୍ତ୍ରୀ କହିଛନ୍ତି, ନିଜକୁ ନିର୍ମାଣ କରିବା ରାଷ୍ଟ୍ର ଗଠନର ଚାବିକାଠି ଏବଂ କେବଳ ଦକ୍ଷତା ନିର୍ମାଣର ଏହି ଶୃଙ୍ଖଳକୁ ମଜବୁତ କରି ଦେଶକୁ ପୁଣି ସମୃଦ୍ଧ କରାଯାଇପାରିବ। 68ତମ କମନୱେଲ୍ଥ ସଂସଦୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଏକ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି କହିଛନ୍ତି, ଏହି ସମ୍ମିଳନୀ ଚଳିତ ବର୍ଷ 5-12 ଅକ୍ଟୋବର ପର୍ଯ୍ୟନ୍ତ ବାରାବାଡୋସ୍ର ବ୍ରିଜ୍ ଟାଉନ୍ରେ ଅନୁଷ୍ଠିତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କମନୱେଲ୍ଥ ଗ୍ଲୋବାଲ୍ ଭାଗିଦାରିତା ସମ୍ପର୍କରେ ସାଧାରଣ ସଭାକୁ ସମ୍ବୋଧିତ କରିବା ବିଷୟରେ ସୂଚନା ଦେଇଥିଲେ। ଯୁବ ସଶକ୍ତିକରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ଟେବୁଲ୍ ସମ୍ମିଳନୀ ଆୟୋଜନ କରାଯିବ, ଯେଉଁଥିରେ ହିଂସାତ୍ମକ ଘଟଣା, ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ବିର୍ଲା କହିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ, 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାର ବାଚସ୍ପତି ଏବଂ ସଚିବମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ 4 ଘଟଣାର ଆହତମାନଙ୍କୁ ଭେଟିବା ପାଇଁ ଜମ୍ମୁସ୍ଥିତ ସରକାରୀ ମେଡିକାଲ କଲେଜ ଗସ୍ତ କରିଛନ୍ତି। ସେଠାରେ ଆହତମାନଙ୍କୁ ଦିଆଯାଉଥିବା ଚିକିତ୍ସା ସମ୍ପର୍କରେ ସେମାନେ ସମୀକ୍ଷା କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତା ସୂଚନା ଅନୁସାରେ ବିଶେଷଜ୍ଞ ଦଳ ଚିକିତ୍ସା ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ଗଭୀର ମର୍ମାହତ ହେବା ସହ ଏହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଆଜି ରାତି 9:30ରେ ଆମର ଦ୍ୱିଭାଷୀ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ୍ ପବ୍ଲିକ୍ ସ୍ପିକ୍ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ଙ୍କ ସହିତ ଅନ୍ଲାଇନ୍ ଗେମିଂ ନିୟନ୍ତ୍ରଣ ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ହେବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଅନ୍ଲାଇନ୍ ଗେମିଂ ଉପରେ ନୂତନ ଆଇନର ବିଭିନ୍ନ ଦିଗ, ଅନ୍ଲାଇନ୍ ଗେମିଂରୁ ନିଶା ନିବାରଣ ଏବଂ ଆର୍ଥିକ କ୍ଷତିରୁ କିପରି ସୁରକ୍ଷା ପାଇପାରିବେ ସେ ବିଷୟରେ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଜି ରାତି 9:30ରୁ ଟେଲିଫୋନ୍ ନମ୍ବର 01123717117 ଏବଂ 01123314444ରେ ଡାଏଲ୍ କରିପାରିବେ। ବିକଳ୍ପ ଭାବରେ ଆପଣଙ୍କର ପ୍ରଶ୍ନଗୁଡ଼ିକୁ ହ୍ୱାଟ୍ସଆପ୍ ମାଧ୍ୟମରେ 9289094044 ନମ୍ବରକୁ ପଠାଇ ପାରିବେ କିମ୍ବା ଆସ୍କ ଏୟାର ହ୍ୟାସ୍ଟ୍ୟାଗ୍ ସହିତ ଏକ୍ସରେ ପୋଷ୍ଟ କରିପାରିବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ରୁଷ ୟୁକ୍ରେନ୍ ଶାନ୍ତି ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବା ପାଇଁ ୟୁରୋପୀୟ ନେତାମାନଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଶ୍ରୀ ସିରିଲ୍ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କନ୍ ଏବଂ ଫିନିସ୍ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟବ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି। ରାଷ୍ଟ୍ରପତିଙ୍କ ମୁଖପାତ୍ର ଭୀମ୍ସେଣ୍ଟ ମ୍ୟାଗୁଆନ୍ ସୂଚନା ଦେଇଛନ୍ତି, ଏହି ଆଲୋଚନାରେ ୟୁରୋପର ନେତାମାନେ ଖୋଲାଖୋଲି ଭାବେ ସେମାନଙ୍କର ମତ ପ୍ରକାଶ କରିଛନ୍ତି। ରୁଷ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ରାଷ୍ଟ୍ରପତି ରାମାଫୋସା ତାଙ୍କର ଦୃଢ଼ ପ୍ରତିବଦ୍ଧତା ଉପରେ ଉଲ୍ଲେଖ କରିଛନ୍ତି। ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍, ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନେସ୍କି ଏବଂ ଅନ୍ୟାନ୍ୟ ୟୁରୋପୀୟ ନେତାମାନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କାଜାକସ୍ତାନର ସିମ୍କେଣ୍ଟଠାରେ ଚାଲିଥିବା 16 ଏସୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତୀୟ ବନ୍ଧୁକ ଚାଳକ ଐଶ୍ୱରୀ ପ୍ରତାପ ସିଂ ତୋମାର 50 ବନ୍ଧୁକ 3-ପୋଜିସନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ 462.5 ପଏଣ୍ଟ ପାଇ ଏହି ସଫଳତା ହାସଲ କରିଛନ୍ତି। ଚୀନ୍ର ୱେନ୍ୟୁ ଝାଓ 462 ପଏଣ୍ଟ ପାଇ ରୌପ୍ୟ ପଦକ ହାସଲ କରିଥିବା ବେଳେ ଜାପାନର ନାଇୱା ଓକାଡା 445.8 ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଫିଜି ପ୍ରତିପକ୍ଷ ସିଟେନି ରାବୁକାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆଜିଠାରୁ 2 ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। 5,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ। 2047 ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ 5 କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଆଶା ରଖିଛି କହିଲେ କ୍ରୀଡ଼ାମନ୍ତ୍ରୀ। ଦେଶ ବର୍ତ୍ତମାନ ସାଂସ୍କୃତିକ ପୁନଃ ଜାଗରଣର ଏକ ପର୍ଯ୍ୟାୟ ଦେଇ ଗତି କରୁଛି, କହିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରୁଷ ୟୁକ୍ରେନ୍ ଶାନ୍ତି ପ୍ରକ୍ରିୟା ପ୍ରସଙ୍ଗରେ ୟୁରୋପୀୟ ନେତାମାନଙ୍କ ସହ ଟେଲିଫୋନ୍ରେ କଲେ କଥାବାର୍ତ୍ତା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।